ମୁଁ ଏଇ ଭାଗବତ ମଠ ବାସୀର ଜଣେ ସଭ୍ୟ। ସେଥିରେ ଯୋଉ ଡ୍ରେନ ଗୁଡିକ ହେଇଛି ଓପନ ରହିଛି ଏବଂ ସଫା ହଉଛି, କିନ୍ତୁ ଓପନ ରହୁଛି ତାର ଲେବଲିଂ ଠିକ ରହୁନି, ଯେହେତୁ ପାଣିଟା ରିଭର୍ସ କରୁଛି ପଛକୁ, ବର୍ଷା ହେଲେ ଲୋକମାନଙ୍କ ଘରେ ପଶୁଛି। ତାପରେ ହଉଛି ଲୋକମାନଙ୍କର ଯୋଉ ଜଳ ସମସ୍ୟା, ପାଣିର ଲେବଲ ବି ଠିକ ନାହିଁ, ଆଉ ଘଣ୍ଟେ ମାତ୍ର ଦିଆହଉଛି, ଯାହାଫଳରେ କି ସଫିସିଏଣ୍ଟ ଲୋକ ପାଇପାରୁନାହାନ୍ତି। ଆଉ 24 ଘଣ୍ଟିଆ ଯଦି ୱାଟର ସପ୍ଲାଇ ହୁଅନ୍ତା ଲୋକମାନେ ବହୁତ ବେନିଫିଟ ପାଆନ୍ତେ, କାହିଁକିନା ଯେହେତୁ ବସ୍ତୀ ମାନଙ୍କରେ ରହୁଛନ୍ତି କର୍ମଜୀବୀ ମା ମାନେ, ସ୍ତ୍ରୀ ଲୋକ ହଉ ପୁରୁଷ ଲୋକ ହଉ କର୍ମଜୀବୀ, ସେମାନେ ନିଜ ନିଜ କର୍ମକ୍ଷେତ୍ରକୁ ଗଲା ପରେ ପାଣି ଯେହେତୁ ଆସୁଛି 2-3 ବେଳକୁ, ନା ସେମାନେ ପାଣି ରଖିବାକୁ ସକ୍ଷମ ହଉଛନ୍ତି, ନା ନିଜ ରୋଜଗାର କରିବା ପାଇଁ ଯାଉଛନ୍ତି। ସେଇଥିପାଇଁ ଯଦି ସରକାର ତାଙ୍କ ତରଫରୁ 24 ଘଣ୍ଟିଆ ପାଣି ଯୋଗାଣ କରନ୍ତେ ଏବଂ ଓପନ ଡ୍ରେନ ଯୋଉ ରହିଛି ସେ ଡ୍ରେନକୁ ଆଉ ଥରେ ପୁନରୁଦ୍ଧାର କରିକି ସେଟାକୁ ଯଦି ରିପେୟାରିଂ କରନ୍ତେ ଏବଂ ତାର କଭର ବାଲା ଡ୍ରେନ କରନ୍ତେ, ତାହେଲେ ଲୋକମାନେ ବହୁତ ମାନେ ଉପକୃତ ହୁଅନ୍ତେ।
ଧନ୍ୟବାଦ।